देवासुदेवाय
ଉପଭୋଗ କରିବା ପାଇଁ ଭଗବାନଙ୍କୁ ଭୁଲିଲେ ଉପଭୋଗ କରିବା ପାଇଁ, ସେଥିପାଇଁ ଆମର ପ୍ରକୃତରେ ଉପଭୋଗ କରିବାର କ୍ଷମତା ନାହିଁ। ଯେହେତୁ ଉଦାହରଣ ସ୍ୱରୂପ ଆମର ବର୍ତ୍ତମାନ ପ୍ରସାଦ ପାଇଲେ ଅଧିକା ପ୍ରସାଦ ହେଇଗଲା, ପ୍ରସାଦ ପାଇଲେ ପ୍ରସାଦଟା ଆମର କ'ଣ ପାଟି ପାଟି ମାଧ୍ୟମରେ ମୁଖ ମାଧ୍ୟମରେ ଆମର ଖାଦ୍ୟଟି ଗଲେ କେଉଁଠିକି ସମାଜ ପାକଶ୍ରେକୁ ଗଲେ ସେଇଠି ବର୍ତ୍ତମାନ ଖାଦ୍ୟ ସବୁ ବର୍ତ୍ତମାନ ଡାଇଜେସନ ହେବ, ଉପଭୋଗଟା କରୁଛି ପାଟି ମୁଖ ଖାଦ୍ୟକୁ ଉପଭୋଗ କରୁଛି ଏବଂ ପ୍ରକୃତରେ ଖାଦ୍ୟଟା ଯାଉଛି ପାକଶ୍ରେକୁ ଯାଉଛି। କିନ୍ତୁ ଯଦି ଅନ୍ୟମାନେ କହିବେ, ଯଦି ଚକ୍ଷୁ କହିବ ମୁଁ ଏତେ ସବୁ ଦେଖିବା ତାକୁ ସବୁ କରିପାରୁଥିଲା ମୁଁ ଅଲଗା ଉପଭୋଗ କରିବି, ଚକ୍ଷୁକୁ ଯଦି ଖାଇବାକୁ ଆମେ ଚକ୍ଷୁରେ ଦେବା ଆଖିରେ ପକେଇଦେବା କିଛି ଖାଦ୍ୟ ତାହେଲେ ଚକ୍ଷୁ ବି ନଷ୍ଟ ହେଇଯିବ। ସେ କଥା ଆମର ଆମ କଥା ଆଲୋଚନା କରିଥିଲେ ଯେ ହଉ ଆମ କହିବାର ଉଦ୍ଦେଶ୍ୟ ଥିଲା ଯେ ଆମର ପ୍ରକୃତରେ ଉପଭୋଗ କରିବାର କ୍ଷମତା ନାହିଁ, କିନ୍ତୁ ଆମେ ଉପଭୋଗ କରିବା ପାଇଁ ଚାହୁଁଛେ। ପୁରୁଷ ପ୍ରତି ଶୋଇ ଭୂମିକେ ପ୍ରତି ଜାଣୁଣା କାରଣ ଗୁଣ ସମସ୍ୟା ସରସ୍ୱତୀ ଜାଣିଛୁ। ପୁରୁଷ ଏଠି ତଥାଗତ ପୁରୁଷ ଏବଂ ତଥାଗତ ସ୍ତ୍ରୀ ଏ ସମସ୍ତ ପୁରୁଷ ଅଭିମାନ ରହିଛି। ପ୍ରକୃତିରେ ଆମେ ହେଉଛେ ଭଗବାନଙ୍କର ପ୍ରକୃତି, ପ୍ରକୃତି ହେଉଛି ସ୍ତ୍ରୀଦେବ। କିନ୍ତୁ ଆମେ ଉପଭୋଗ କରିବା ପାଇଁ ଚାହୁଁଛେ, ଉପଭୋଗ କରିବାର କ୍ଷମତା ନାହିଁ, ଏବଂ ଭଗବାନ ଏ ମାୟା ଜଗତ ସୃଷ୍ଟି କରିଛନ୍ତି। ମାୟା ଜଗତରେ ଆମେ ଉପଭୋଗ କରିବା ପାଇଁ ଆମକୁ ସେ ସମ୍ଭବ ହେଇପାରୁଛି, ନହେଲେ ଆମ ପ୍ରକୃତିରେ ଉପଭୋଗ କରିବାର କ୍ଷମତା ନାହିଁ। ଉପଭୋଗ କରିବା ଭଗବାନ ପରମ ବ୍ରହ୍ମ ପରମ ଧାମ ପରିତ୍ରମ ପରମ ଭଗବାନ ପୁରୁଷମ ଶାଶ୍ୱତ ଦିବ୍ୟ ଭଗବାନ ପୁରୁଷ, ପୁରୁଷ ଅର୍ଥ ଉପଭୋଗକାରୀ, ଭଗବାନ ହେଉଛନ୍ତି ଉପଭୋଗକାରୀ। ଆମେ ତାଙ୍କୁ ଉପଭୋଗ କରିବା ନିମିତ୍ତ ଉଦ୍ଦିଷ୍ଟ, କିନ୍ତୁ ଆମେ ଚାହୁଁଛେ ଉପଭୋଗ କରିବା ପାଇଁ ସେଥିପାଇଁ ଭଗବାନ ଆମକୁ ଏ ଶରୀର ଦେଇଛନ୍ତି। ଯେଉଁ ଶରୀରରେ ମାତ୍ରା ସଂସାର ସୁଗନ୍ଧି ଶୀତୋଷ୍ଣ ସୁଖ ଦୁଃଖ ହେଲା, ସୁଖ ଦୁଃଖ ଆମେ ପ୍ରାପ୍ତ ହେବା। ତେଣୁ ଆମର ଯେଉଁ ଅରିଜିନାଲ ଶରୀର ରହିଛି ସେ ଶରୀରଟି ରହିଛି ଲୁପ୍ତ ହୋଇକି ରହିଛି। ଆମର ଅରିଜିନାଲ ଶରୀର ହେଉଛି କିଭଳି ଭାବରେ ଭଗବାନଙ୍କ ଯେଉଁ ଭଳିଆ ଶରୀର ସେଥିରେ ଆନନ୍ଦ ଶରୀର, ସେଥିରେ ଦୁଃଖ ନାହିଁ, ଖାଲି ସୁଖ ହିଁ ସୁଖ ରହିଛି, ଆନନ୍ଦମୟ ଶରୀର। ଯେମିତି ଆମେ ଜେଲ୍କୁ ଗଲେ ଆମର ପୋଷାକ କାଢ଼ିଯାଇକି ଆମକୁ ଗୋଟେ ନମ୍ବର ପୋଷାକ ଦିଆଯାଏ, ସେଭଳି ଭାବରେ ଆମେ ହୋଟେଲ ଆସିମାନେ ଆମକୁ ଚରାଶ୍ରକ ପୋଷାକ ରହିଛି, ଚରାଶ୍ରକ ପକ୍ଷରୁ ଆମକୁ ଗୋଟେ ଏକାଶତମ ଶରୀର ଦିଆଯାଇଛି। 80 ଲକ୍ଷ ଜନ୍ମ 5 ହେଲା ପରେ ଅନୁସନ୍ଧାନ ପ୍ରାପ୍ତ ହେଉଛି, ତେଣୁ ଏଇ 4 ଲକ୍ଷ ଅନୁସନ୍ଧାନ ପୋଷାକ ଦିଆଯାଉଛି। ତେଣୁ ଏ ଶରୀରଟି ସେଇଭଳି ଭାବରେ ତିଆରି ହେଇଛି, ଶୀତଦିନେ ଆଦରେ ଗରମ ପାଣି ଟିକେ ଦେଲେ ଭଲ ଲାଗିବ, ଖରାଦିନେ ଥଣ୍ଡା ପାଣି ଟିକେ ହେଲେ ଭଲ ଲାଗିବ, ଏଭଳି ଭାବରେ ଆମ ଶରୀର ତିଆରି ହେଇଛି, ଶୀତୋଷ୍ଣ ସୁଖ ଦୁଃଖ ହେଲା। ତେଣୁ ଭଗବାନ କହୁଛନ୍ତି ଯେ ବର୍ତ୍ତମାନ ଯାହା ତ ଶରୀର ପାଇଲ ପାଇଲ ଏ ଶରୀରଟାକୁ ବ୍ୟାଡ୍ ବାର୍ଗେନ୍ ଗୋଟେ ହେଇଯାଇଛି, କହନ୍ତି ଏଇଟା ଗୋଟେ ଆମର ଖରାପ ସଉଦା ଗୋଟେ ହେଇଯାଇଛି। ତେଣୁ ବର୍ତ୍ତମାନ ଏ ଶରୀରଟାକୁ କେମିତି ଆମେ ଉପଯୁକ୍ତ ବ୍ୟବହାର କରିବା, ବେଷ୍ଟ ୟୁଜ୍ ଅଫ୍ ଏ ବ୍ୟାଡ୍ ବାର୍ଗେନ୍, ଗୋଟେ ଖରାପ ସଉଦାର କେମିତି ସର୍ବୋତ୍ତମ ବ୍ୟବହାର ହେଇପାରିବ। ତେଣୁ ଏଇ ମନୁଷ୍ୟ ସମାଜ ମନୁଷ୍ୟ ଶରୀର ଯେଉଁଟାକୁ ରହିଛି ଏଇ ଶରୀରରେ ଆମେ ସର୍ବୋତ୍ତମ ସିଦ୍ଧି ପ୍ରାପ୍ତ ହୋଇପାରିବା। ତେଣୁ ଏଇ ସିଦ୍ଧି ପ୍ରାପ୍ତ ହେବା ପାଇଁ ତା'ର ଆରମ୍ଭ ହେଉଛି କେଉଁଠୁ ନା ତାକୁ କାହିଁକି ଦୀକ୍ଷ ଭାରତ ପୂର୍ବ ସବୁ କହିଥିଲା, ଆମେ କେତେବେଳେ ଆଲୋଚନା କରିଥିଲେ, ଏଇଟାକୁ ସହିବା ପାଇଁ ଚେଷ୍ଟା କର। ଶୀତ ଉଷ୍ଣ ସବୁ ଆସିବ, ସେଥିରେ ଅଧିକ ନ ହେଇ ତାକୁ ସୁଖ ଦୁଃଖ ଆସିବ, ସୁଖ ଦୁଃଖଦା ଆଗମା କୈଣ ସେ ଆସିବାକୁ ଯିବ, ତେଣୁ ସେଟାକୁ ସହିବା ପାଇଁ ଚେଷ୍ଟା କର। ତେଣୁ ଇଏ ହେଉଛି ସହିବାଟା, ସହିବାକୁ ଆମେ ଚେଷ୍ଟା କରିବା, ଅଭ୍ୟାସ କରିବା ପୂର୍ବରୁ ସହିବା ପାଇଁ, ଦୁଃଖ ଆସିଲେ ସହିବା, ସୁଖ ଆସିଲେ ସୁଖ ଆସିଲେ ସହିବା ଦରକାର ପଡ଼ୁନି, କିନ୍ତୁ ସୁଖରେ ମଧ୍ୟ ଆମେ ତା'ପରେ କହିବାକୁ ଆସିବ। ଦୁଃଖେଶୁ ଅନୁନା ସୁଖେଶୁ ବିଗତ ସ୍ଥଳ ଭିତରାଗ ଭୟପ୍ରଦ ଇତ୍ୟାଦି ନୃତ୍ୟ, ଇଏ ହେଉଛି ଭଗବାନ ଅର୍ଜୁନ ପଚାରିବେ ଯେଉଁମାନେ ଜୀବନରେ ସିଦ୍ଧି ପ୍ରାପ୍ତ ହୋଇଛନ୍ତି ତାଙ୍କର କ'ଣ ଲକ୍ଷଣ, ଏ ଦ୍ୱିତୀୟ ପଞ୍ଚାଙ୍ଗ ସେଦିନ କହୁଥିଲେ ଚଉବନ ଅଧ୍ୟାୟରେ ଚଉବନ ଶ୍ଳୋକରେ ପଚାରିଲେ, ତେଣୁ ତାର ଉତ୍ତର ପଞ୍ଚାବନ ବାସ କରି ଅଠରଟି ଶ୍ଳୋକ ଭଗବାନ ଦେଲେ। ସେଥିରେ ଗୋଟେ କଥା କୁହାଯାଉଛି, ଦୁଃଖେଶୁ ଅନୁଦ୍ୱିଗ୍ନମାନ, ଦୁଃଖ ଆସିଲେ ଉଦ୍ଭିଗ୍ନ ହେବେ ନାହିଁ, ଭଗବାନ ଦେଇଛନ୍ତି ସେଟା ଗ୍ରହଣ କରିବାକୁ ପଡ଼ିବ, ସରିବାକୁ ପଡ଼ିବ। ସୁଖ ଆସିଲେ ବିଗତ ସୁଖ, ବହୁତ ଆନନ୍ଦରେ ଉତ୍ତୀର୍ଣ୍ଣ ହେଇଯିବ ନାହିଁ, ଭଗବାନ ଦେଇଛନ୍ତି ସୁଖ। ଏଇଭଳି ଭାବରେ ଦୁଃଖେଶୁ ଅନୁଦ୍ୱିଗ୍ନମାନ, ସୁଖେଶୁ ବିଗତ ସୁଖ, ଭିତରେ ରାଗ ଭୟ କ୍ରୋଧ, ରାଗ ଯେଉଁ ଆସକ୍ତି ରହିଛି, ଭୟ ରହିଛି, କ୍ରୋଧ ରହିଛି, ଏଥିରୁ ଯଦି ଆମେ ମୁକ୍ତ ହୋଇପାରିବା, ଏଭଳି ଭାବରେ ଶୈଳୀ ଆମେ ଆସ୍ତେ ଆସ୍ତେ ସେ ସ୍ତର ପ୍ରାପ୍ତ ହେବା, ଭିତରେ ଆମେ ଭୟ କ୍ରୋଧ ସ୍ଥିତି ମନୋରଚ୍ଛେ, ଏମାନଙ୍କର ସ୍ଥିତି ବୋଲି କହିଲା, ସ୍ଥିତି ମନୋରଚ୍ଛେ ତାଙ୍କୁ କୁହାଯିବ, ତାଙ୍କର ବୁଦ୍ଧି ସ୍ଥିର ହୋଇଛି, ଶ୍ରେଷ୍ଠ ସ୍ତର ପ୍ରାପ୍ତ ହେଇ ବୁଦ୍ଧିର ଅନ୍ତିମ ସ୍ତର ଭଗବାନ ଦିଅନ୍ତି ସେ ବୁଦ୍ଧି, ଉଦାହରଣ ବୁଦ୍ଧି ଯେଉଁ ଉଦାହରଣ ଥିଲେ, ଯେଉଁ ବୁଦ୍ଧି ଦ୍ୱାରା ଆମେ ଭଗବାନଙ୍କର ସେବା କରୁଛେ, ଭଗବାନ ଜାଣୁଛେ, ସେ ବୁଦ୍ଧି ପ୍ରଦାନ କରିବେ, ଚିର ବୁଦ୍ଧି, ଚିର ବୁଦ୍ଧି ଅସମ୍ଭବ। ତେଣୁ ଏ ଶରୀର ଆମକୁ ସେଇଭଳି ମିଳିଛି, ଯେଉଁଟାକୁ ଆମେ ସହିବା ପାଇଁ ଚେଷ୍ଟା କରିବେ, ପ୍ରାକ୍ଟିସ୍ କରିବାକୁ ପଡ଼ିବ, ଏଟା ଅଭ୍ୟାସ କରିବାକୁ ପଡ଼ିବ। ତେଣୁ ବର୍ତ୍ତମାନ ଭଗବାନ କହୁଛନ୍ତି ଯେ ଜମ୍ବି ନ ବେଥନ୍ତି, ଯିଏ ବ୍ୟତୀତ ହୁଅନ୍ତି ନାହିଁ, ପୁରୁଷ ପୁରୁଷ ସବ ପୁରୁଷ ସବ ପୁରୁଷମାନଙ୍କ ଶ୍ରେଷ୍ଠ ଅର୍ଜୁନ, ପୁରୁଷ ଶ୍ରେଷ୍ଠ ନର, ଆଉ ସେ ହେଉଛନ୍ତି ନର ନାରାୟଣ ଋଷି, ଅର୍ଜୁନ ହେଉଛନ୍ତି ନର, ନାରାୟଣ ଋଷି କୃଷ୍ଣ, ନର ନାରାୟଣ ଋଷିଙ୍କର ଅବତାର ହେଉଛନ୍ତି ଅର୍ଜୁନ ଏବଂ ଭଗବାନ କୃଷ୍ଣ, ନର ନାରାୟଣ ଋଷି ଭଗବାନଙ୍କ ଅବତାର। ତେଣୁ ଏଇ ନର ନରକୁ ନରର ଭୂମିକା ନିଭାଉଛନ୍ତି ଅର୍ଜୁନ, ପୁରୁଷ ସବୁବେଳେ କୁହାଯାଉଛି ଶ୍ରେଷ୍ଠ ପୁରୁଷ ସିଏ, ସେମାନଙ୍କୁ ଶ୍ରେଷ୍ଠ। ତେଣୁ ଯେଉଁ ପୁରୁଷ କହିବାର ଉଦ୍ଦେଶ୍ୟ ତୁମେ ମଧ୍ୟ ସେଇଭଳି ଭାବରେ ବ୍ୟତୀତ ହୁଅ ନାହିଁ, ଜାମ୍ବିନ ବେଚନ୍ତି ପୁରୁଷ ପୁରୁଷ ସବୁ ସମ ଦୁଃଖ ସୁଖମ ଧୈର୍ଯ୍ୟ, ସମ ଅବସ୍ଥାରେ ଦୁଃଖ ଏବଂ ସୁଖ ଅବସ୍ଥାରେ ସମାନ ଯେଉଁମାନେ ହେଇପାରିବେ। ଆମେ ଦୁଃଖ ଆସିଲେ ଆମେ ଚାହୁଁଛୁ ଦୁଃଖରୁ ନିବୃତ୍ତି ହେବା, ସୁଖ ଏମିତି ଅଧିକରୁ ଅଧିକ ସୁଖ ପ୍ରାପ୍ତ ହେବା, କିନ୍ତୁ ଦୁଃଖ ଏବଂ ସୁଖ ଯେଉଁମାନେ ସମାନ ରହିପାରିବେ ସେମାନେ ହେଉଛନ୍ତି ଧୀର ବ୍ୟକ୍ତି, କ୍ଷମ ଦୁଃଖ ସୁଖ ଧୀର। ଦୁଃଖ ଆସିଲେ ତାକୁ ସହିବା, ସୁଖ ଆସିଲେ ସେଥିରେ ବେଶୀ ଉତ୍ଫୁଲ୍ଲ ହେବା ନାହିଁ, ଭଗବାନଙ୍କୁ ସୁଖରେ ମିଳିଛି ମିଳିଛି ଏଇଭଳିଆ ଗ୍ରହଣ କରିବାକୁ ପଡ଼ିବ ସୁଖଟା। ତେଣୁ ସୁଖ ଦୁଃଖକୁ ଏଇଭଳି ଭାବରେ ଯଦି ଆମେ ଗ୍ରହଣ କରିବା ତାହେଲେ ଆମେ ଧୀର ବ୍ୟକ୍ତିରେ ପରିଣତ ହୋଇଯିବା। ସୋ ଅମୃତତ୍ୱାୟ କଳ୍ପତେ, ଅମୃତ ପ୍ରାପ୍ତ ହେବା ପାଇଁ, ଅମୃତ ପ୍ରାପ୍ତ ହେବା ପାଇଁ ସେମାନେ ଯୋଗ୍ୟ ହୋଇଯିବେ, ଯେ ମୁକ୍ତି ପ୍ରାପ୍ତ ହେବା ପାଇଁ ଯୋଗ୍ୟ ହୋଇଯିବେ ଅମୃତ, ଆଉ ସେ ବନ୍ଧନରେ ରହିବ ନାହିଁ। ଭୌତିକ ଜଗତ ହେଉଛି ମୃତ ଜଗତ, ଅମୃତ ନୂତନ ମା ଅମୃତ ବାନାୟ, ଭୌତିକ ଜଗତ ହେଉଛି ଜାତ ସେଇ ଜୀବ ମୃତ୍ୟୁ, ଜଣେ ଜନ୍ମ ହେଉଛି ମାନେ ସେ ମୃତ୍ୟୁବରଣ କରିବ, କିନ୍ତୁ ଜଣେ ଯଦି ଏଇଭଳି ଭାବେ ଜୀବନଯାପନ କରିବ ସେ ଅମୃତତ୍ଵ ପ୍ରାପ୍ତ ହେବ, ତାର ମୃତ୍ୟୁ ହେବ ନାହିଁ, ସେ ମୃତ୍ୟୁ ପାର ହୋଇଯିବ। ତେଣୁ ପ୍ରକୃତରେ ମନୁଷ୍ୟ ଜନ୍ମର ଯେଉଁ ଲକ୍ଷ୍ୟ ହେଉଛି ଆମେ ମୃତ୍ୟୁକୁ ପାର ହେବା, ଏ ପ୍ରଶ୍ନଟି ପଚାରିଥିଲେ ପରୀକ୍ଷିତ ମହାରାଜ, କେମିତି ଆମେ ମୃତ୍ୟୁ ସମୟରେ କେମିତି ଆମେ କ'ଣ ପଚାରିଲେ ଯେ ଅଥର ପୁଚ୍ଛାଣ ସଂସ୍କୃତି ଯୋଜନା ପାଳନ କରୁ, ପୁରୁଷ ସହିତ କାର୍ଯ୍ୟ ନିର୍ମାଣ ସର୍ବଥା, ଯତ୍ ସୁତବ୍ୟମ୍ ଅଥ ଦାବ୍ୟମ୍ ଯତ୍ କର୍ତ୍ତବ୍ୟମ୍ ରୋହି ପ୍ରଭୁ ସ୍ମର୍ତ୍ତବ୍ୟମ୍ ଭଜନେମ୍ ବା ଗୁହି ଯଦ୍ୱା ବିପର୍ଯ୍ୟମ୍। ଅଥର ପୁଚ୍ଛାଣ ସଂସ୍କୃତି ଯୋଗିନା ପରମ ଗୁରୁ, ପୁରୁଷ ସହିତ କାର୍ଯ୍ୟ ନିର୍ମାଣ ନିର୍ମାଣ ମୃତ୍ୟୁ ମୃତ୍ୟୁକୁ କେମିତି ଆମେ ସମ୍ମୁଖୀନ ହେବା, ସାଧାରଣତଃ ସମସ୍ତେ ମୃତ୍ୟୁ ପାଇଁ ଭୟଭୀତ ହେଉଛନ୍ତି। ମୃତ୍ୟୁ ପାଇଁ ଯେମିତି ଆମର ଦେଖିବା ବିଭିନ୍ନ ଶିବୁ ମୃତ୍ୟୁ ସମସ୍ୟାର ସମାଧାନ କରିବାକୁ ଯାଇଥିଲା। ମୁଁ ଚାହୁଁଛି ଅମୃତ ମୃତ୍ୟୁ ପାଇବି, ଗ୍ରହଣ କରିବି, ମୋର ମୃତ୍ୟୁ ନ ହେଉ, ମୁଁ ଅମୃତ ପ୍ରାପ୍ତ ହେବି। କିନ୍ତୁ ସେ ଯେଉଁ ମୃତ୍ୟୁ ପାଳନ ପାଇଁ ଚେଷ୍ଟା କରିଥିଲା, ଯେଉଁ ଉପାୟ ଅବଲମ୍ବନ କରିଥିଲା, ସେ ଉପାୟଟା ଠିକ୍ ନଥିଲା। ବ୍ରହ୍ମାଙ୍କ ଶରଣରେ ଯାଇଥିଲା ବ୍ରହ୍ମା, ସେ ଅମୃତ ମୃତ୍ୟୁ ଅମୃତ ଦେଇପାରିବେ ନାହିଁ, ଅମୃତ ଦେଇପାରିବେ ନାହିଁ। ଅବଶ୍ୟ ବ୍ରହ୍ମା ଅବଶ୍ୟ ଜାଣନ୍ତି ବୈଷ୍ଣବ ବୈଷ୍ଣବମାନଙ୍କ କଥା ସମ୍ଭୁ, ସେ ଚାହିଁଲେ ମଧ୍ୟ ସେ ଆମେ ଯଦି ଭଗବାନଙ୍କ ସେବାରେ ଲଗେଇବେ ତାହେଲେ ଆମେ ଅମୃତ ପ୍ରାପ୍ତ ହେବା। କିନ୍ତୁ ସେ ଅସୁର ସ୍ୱଭାବ ସଫଳ ବ୍ୟକ୍ତି ଭଗବାନଙ୍କ ଶରଣରେ ଯିବେ ନାହିଁ, ତେଣୁ ଭଗବାନଙ୍କ ଶରଣରେ ନଗଲେ ସେ ମୃତ୍ୟୁ ତାଙ୍କୁ ପ୍ରାପ୍ତ ହେବାକୁ ପଡ଼ିବ। ଭଗବାନ ଏକାଗ୍ରରେ ମୃତ୍ୟୁ ଏବଂ ଅମୃତ ପ୍ରଦାନ କରିବେ। ଭଗବନ୍ତ ନମତାରେ ଭଗବାନ କହିଲେ, ତପାମ୍ୟହଂ ଅମ୍ବର୍ଷଂ ନିର୍ଗୁଣାମି ଶ୍ରୀରାମଚ ଅମୃତଂ ଚ ମୃତ୍ୟୁଶ୍ଚ ସତସତ୍ୟାହଂ ଅର୍ଜୁନ। ଭଗବାନ ଖରାଦିନ ଆସିବ ବର୍ତ୍ତମାନ, ବହୁତ ଭୀଷଣ ଗରମ ହେବ, କିନ୍ତୁ ତପାମି କିନ୍ତୁ ଗରମ ସେ ଭଗବାନ ପ୍ରଦାନ କରୁଛନ୍ତି। ତପାମି ହଁ, ପୁଣି ଖରାଦିନ ପରେ ବର୍ଷା ଦିନ ଆସିବ, ବର୍ଷା ମଧ୍ୟ ଭଗବାନ କରିବେ। ତପାମି ହଁ ବର୍ଷ ନିର୍ଗୁଣାମି ଶ୍ରୀରାମଚ, ତେଣୁ ଖରାଦିନେ ସେ ଜଳକୁ ନେଇଯାଉଛନ୍ତି, ସେତିକି ନେଇଯାଉଛନ୍ତି, ସୂର୍ଯ୍ୟକୁମା ସୂର୍ଯ୍ୟକିରଣ ମାଧ୍ୟମରେ ଜଳକୁ ସେତିକି ନେଇଯାଉଛନ୍ତି। ପୁଣି ବର୍ଷା ଦିନେ ସେ ଜଳକୁ ପ୍ରଦାନ କରୁଛନ୍ତି, ଶ୍ରୀରାମ ନିର୍ଗୁଣାଚ ତେଣୁ ଅମୃତାଂଚ ମୃତ୍ୟୁଶ୍ଚ, ଭଗବାନ ଏକାଧାରରେ ଅମୃତ ଏବଂ ଏକାଧାରରେ ମୃତ୍ୟୁ। ସତ୍ ଅସତ୍ୟା ଅର୍ଜୁନ, ତେଣୁ ସେ ଏଇ ବୌଦ୍ଧିକ ଜଗତର ସତ୍ ଏବଂ ଅସତ୍, ବୌଦ୍ଧିକ ଜଗତକୁ ଅସତ୍ ବୋଲି କୁହାଯାଉଛି, ବୌଦ୍ଧିକ ଜଗତର ଉର୍ଦ୍ଧ ହେଉଛି ସତ୍। ସତ୍ ବସ୍ତୁ ସମ୍ବଲପୁର ସତ୍ ବିଷୟରେ ଆଲୋଚନା କରିଥିଲେ, ତେଣୁ ଭଗବାନ ଏକାଧାରରେ ସତ୍ ଏବଂ ଅସତ୍। ଯଦି ଆମେ ଭଗବାନଙ୍କ ଶରଣରେ ଯିବା ଆମେ ଅମୃତତ୍ଵ ପ୍ରାପ୍ତ ହେବା, ଯଦି ଭଗବାନଙ୍କୁ ବିମୁଖ ହେଇଯିବା ତାହେଲେ ମୃତ୍ୟୁକୁ ପ୍ରାପ୍ତ ହେବା। ମୃତ୍ୟୁ ସର୍ବ ଅବସ୍ଥା, ମୃତ୍ୟୁ ଉପରେ ଭଗବାନ ସମସ୍ତଙ୍କର ସବୁକି ହରଣ କରିନିଅନ୍ତି, ତେଣୁ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଭଗବାନଙ୍କ ଶରଣରେ ଗଲେ ସେମାନେ ମନୁଷ୍ୟ ଜନ୍ମର ସାର୍ଥକତା ପ୍ରାପ୍ତ ହୋଇପାରିବେ, ମନୁଷ୍ୟ ଜନ୍ମର ସର୍ବଶ୍ରେଷ୍ଠ ସିଦ୍ଧି ଯେଉଁ ରହିଛି ସେଟାକୁ ପ୍ରାପ୍ତ ହୋଇପାରିବେ, ଏଇ ଅମୃତତ୍ଵ ପ୍ରାପ୍ତ ହେବେ। ମୃତ୍ୟୁରୁ ଅମୃତତ୍ଵ ଯିବା ଇଏ ହେଉଛି ମନୁଷ୍ୟ ଜନ୍ମର ଲକ୍ଷ୍ୟ। ତେଣୁ ଏଇଟାକୁ ହାସଲ କରିବା ପାଇଁ ଏସବୁ ରହୁଛି ବିଧି, ରହୁଛି ସାଧନ ବିଧି, ଏଇଟାକୁ ଆମେ ପାଳନ କରିବା ସାଧନ କରିବା। ତେଣୁ ଏଇ ସହିବାଟା ହେଉଛି ମୁଖ୍ୟ କଥା, ହେଉଛି ସହିବା ତା ପୁରୁଷକୁ କହିଥିଲେ, ତେଣୁ ଆମେ ବ୍ୟତୀତ ହେବା ନାହିଁ, ଦୁଃଖରେ ବ୍ୟତୀତ ହେବା ନାହିଁ। ଦୁଃଖ ଆସିଲେ ଭଗବାନ ଦେଇଛନ୍ତି ବୁଝିବାକୁ ପଡ଼ିବ, ସୁଖ ମଧ୍ୟ ସେ ଭଗବାନ ଦେଇଛନ୍ତି, ଏଇଭଳି ଭାବରେ ଯଦି ସମଭାବପୂର୍ଣ୍ଣ ହୋଇପାରିବା ତାହେଲେ ଆମେ ଅମୃତତ୍ଵକୁ ପ୍ରାପ୍ତ ହେବା ପାଇଁ ଯୋଗ୍ୟ ହୋଇପାରିବା। ତେଣୁ ଏଇଭଳି ଭାବରେ ପଦ୍ମନାଭ ଭଗବାନ କହୁଛନ୍ତି ଯେ ରହିଛି ସନ୍ନ୍ୟାସ ଆଶ୍ରମ, ସନ୍ନ୍ୟାସ ଆଶ୍ରମଟା ଶ୍ରେଷ୍ଠ ଆଶ୍ରମ, ଚାରି ଆଶ୍ରମ ଯେଉଁ ରହିଛି ଚାରି ବର୍ଣ୍ଣ ଚାରି ଆଶ୍ରମ ଶ୍ରେଷ୍ଠ ଆଶ୍ରମ ସନ୍ନ୍ୟାସ, ତେଣୁ ସନ୍ନ୍ୟାସ ନେବା ପାଇଁ ସେଠି ଯେଉଁମାନେ ସନ୍ନ୍ୟାସ ନେବାଟା ବଡ଼ କଷ୍ଟ ହୋଇଯାଉଛି, ସବୁ ରହିଛି ମୋହ ସବୁ ରହିଛି, କିନ୍ତୁ ସେଟାକୁ ଜଣେ ନେବ ସନ୍ନ୍ୟାସ ପାରିବାରିକ ମୋହ ତ୍ୟାଗ କିମ୍ବା ସ୍ତ୍ରୀ ଓ ପିଲାମାନଙ୍କ ସମ୍ପର୍କ ତୁଟାଇବା ଆଦି ବିଷୟରେ ସାଧାରଣତଃ ଅସୁବିଧା ଦେଖାନ୍ତି ଏବଂ ଛାଡ଼ିପାରିବେ ନାହିଁ ମୋହ, କିନ୍ତୁ ଏଇଟାକୁ ଯେ ତ୍ୟାଗ କରିପାରିଲା ତାହେଲେ ସେ ନିଶ୍ଚିତ ଭାବରେ ଅମୃତତ୍ଵ ପ୍ରାପ୍ତ ହେବ। ସେଇଭଳିଆ କ୍ଷେତ୍ର ହିସାବରେ ମଧ୍ୟ ଅର୍ଜୁନଙ୍କୁ ଯେଉଁ ରହିଛି ତାଙ୍କର ମୋହ ରହିଛି ପରିବାର ପ୍ରତି ମୋହ ରହିଛି, କିନ୍ତୁ ଯେଉଁ କ୍ଷେତ୍ରର କର୍ତ୍ତବ୍ୟ ଦେଖିବାକୁ ପଡ଼ିବ, କ୍ଷେତ୍ରର କର୍ତ୍ତବ୍ୟ ସମ୍ପାଦନ କରିବା ପାଇଁ ପ୍ରଚାର ଦେବା କଥା ନୁହଁ। ଏଇଭଳି ଭାବରେ ମହାପ୍ରଭୁ ଉଦାହରଣ ଦେଇଛନ୍ତି, ମହାପ୍ରଭୁ भगवान स्वयं भगवान किंतु चौबीस वर्ष वैसे से निर्णय संन्यास नहीं कर रहे अरे विधवा माँ अच्छा एवं युवती पत्नी रहती किंतु तुमको त्याग करदे समग्र मानव समाज कल्याण पाई से त्याग करदे से महाप्रभु स्वयं भगवान संन्यास नेले संन्यास नवर कौन आवश्यकता नहीं किंतु से मानव समाज कल्याण पाई संन्यास ग्रहण कर महाप्रभुरामजी ଏକାଇଶ ପଞ୍ଚମ ଅଧ୍ୟାୟରେ ବତିଶ ତେତିଶ ଚଉତିରିଶ ଜଣକ ନିମି ତେଣୁ ସେ ତାଙ୍କୁ ନବଜୀବନର ଯାଇଥିଲେ କାର୍ଯ୍ୟକ୍ରମରେ ତାଙ୍କ ଆସିବ ସେ ସବୁ କରିଛନ୍ତି ହଁ ନବଜୀବନ ଅଛନ୍ତି ବୃଷଦେବ ଭଗବାନଙ୍କର ଜଣେ ଅବତାର ଅଛନ୍ତି ବୃଷଦେବ ତାଙ୍କର ଶହେ ପୁତ୍ର ତାଙ୍କର ଜ୍ୟେଷ୍ଠ ପୁତ୍ର ଅଛନ୍ତି ଭରତ ଯାହାଙ୍କ ନାମ ଅନୁସାରେ ଆମର ଏ ଦେଶର ନାମ ହିଁ ଭାରତବର୍ଷ ତେଣୁ ସେ ଆଉ ନଅଜଣ ତାଙ୍କର ପୁତ୍ର ହେଉଛନ୍ତି ଏ ନବଯୋଗେନ୍ଦ୍ର କବି ପୁତ୍ର ନୂଆ ପୁତ୍ର କବି ହଁ କବି ହବି ଅନ୍ତରିକ୍ଷ ପ୍ରବୁଦ୍ଧ ପଳାୟନ ଅଭିପୁତ୍ର ବିମଳ ବିମଳ ସମସ୍ତ ପରଭାୟନ ଏ ନଅଜଣ ହେଉଛନ୍ତି ନବଯୋଗେନ୍ଦ୍ର ତେଣୁ ଏମାନେ ଶାନ୍ତ ଶାନ୍ତ ରଥରେ ଭଗବାନ ଭକ୍ତ ତେଣୁ ସେମାନେ ଥରେ ଯାଇ ପହଞ୍ଚିଲେ ରାଧାନିମିଙ୍କ ପାଖରେ ରାଧାନିମି ପ୍ରଶ୍ନ ପଚାରିଛନ୍ତି ନଅଟି ଯୋଗୀଙ୍କ ପାଇଁ ନଅଟି ପ୍ରଶ୍ନ ସେ ପଚାରିଛନ୍ତି ତେଣୁ ଏକାଦଶମ ଦ୍ୱିତୀୟ ଅଧ୍ୟାୟରୁ ପଞ୍ଚମ ଅଧ୍ୟାୟ ପର୍ଯ୍ୟନ୍ତ ତାଙ୍କର ସବୁ କଥା ସବୁ ରହିଛି ପଞ୍ଚମ ଅଧ୍ୟାୟ ପର୍ଯ୍ୟନ୍ତ ସେ ନବଜୀବନ୍ଦ ପ୍ରଶ୍ନ ଉତ୍ତର ଦେଇଛନ୍ତି ରାଧାନିମିଙ୍କର ତାଦେହରେ ଏହି ଶ୍ଳୋକ ସବୁ ରହିଛି ତିନୋଟି ଶ୍ଳୋକ ହେଉଛି ମୁଖ୍ୟ କୃଷ୍ଣବର୍ମା ତୁଷା କୃଷ୍ଣ ତାଙ୍କ ପାଙ୍ଗାଶ ପାର୍ଶ୍ୱ ଯଜ୍ଞ ସଂକୀର୍ତ୍ତନ ପ୍ରାୟ ଜଗତି ସୁନିର୍ଦ୍ଦେଶ ଏଇଟା ହେଉଛି ଏ କରିକାଳରେ ମହାପ୍ରଭୁ ଆସିବେ ବୋଲି ତାର ଶାସ୍ତ୍ରୀୟ ଉଦାହରଣ ହେଉଛି ଏଇଟା ଶାସ୍ତ୍ର ଯେଉଁ ରହିଛି ଶାସ୍ତ୍ର ସମ୍ମତି ଆଉ ଶାସ୍ତ୍ର ପ୍ରମାଣ ସେ କି ଶ୍ଳୋକ ହେଉଛି ସେଇଟା ମହାପ୍ରଭୁ ହେଉଛନ୍ତି ଭଗବାନଙ୍କ ଅବତାର ତାପରେ ଯେଉଁ ଶ୍ଳୋକ ସେ ତିନି ଜଣ ବୁଝାଉଛି ଭଗବାନ କୃଷ୍ଣ ଭଗବାନ ରାମ ମହାପ୍ରଭୁ ତେଣୁ ଆମେ ସେମାନେ କହନ୍ତି ଯେ ଆମେ ଯେଉଁ ଭାଗବତ ପଢ଼ୁଛେ ଏଇଟା କୃଷ୍ଣଙ୍କ ବିଷୟରେ ଶୁଣୁଛେ କିନ୍ତୁ ପରୋକ୍ଷ ଭାବରେ ମହାପ୍ରଭୁଙ୍କ କଥା ମଧ୍ୟ ରହିଛି ତେଣୁ ସେଇଭଳି ଭାବରେ ଭଗବାନ ରାମଚନ୍ଦ୍ରଙ୍କ କଥା ମଧ୍ୟ ରହିଛି ଏ ଶ୍ଳୋକ ଭିତରେ ବର୍ଣ୍ଣନା କରେ ତତ୍ତ୍ୱା ସୁସ୍ତର୍ଯ୍ୟ ଯେଉଁମାନେ ତ୍ୟାଗ କରିପାରିବେ ନାହିଁ ସେଭଳି ଦୁଷ୍ଚର୍ଯ୍ୟ ବସ୍ତୁକୁ ତ୍ୟାଗ କରିଦେଲେ ସୁରକ୍ଷିତ ରାଜ୍ୟଲକ୍ଷ୍ମୀ ସୁରକ୍ଷିତ ଦେବତାମାନେ ଯାହାକୁ ଚାହାନ୍ତି ରାଜ୍ୟଲକ୍ଷ୍ମୀ ଲକ୍ଷ୍ମୀ ରାଜ୍ୟକୁ ତ୍ୟାଗ କରିଦେଲେ ସୁରକ୍ଷିତ ରାଜ୍ୟଲକ୍ଷ୍ମୀ ଧର୍ମିଷ୍ଠ ଆର୍ଯ୍ୟବଶା କାହିଁକି ତ୍ୟାଗ କରିବେ ନା ଧର୍ମିଷ୍ଠ ଧର୍ମ ପାଳନ କରିବା ପାଇଁ ଆର୍ଯ୍ୟବଶା ବଚନ ପାଳନ କରିବା ପାଇଁ ଆର୍ଯ୍ୟବଶା ଗଦଗାଳ ଅରଣ୍ୟ ଅରଣ୍ୟ ଚାଲିଗଲେ ବେଦରାଧାରଣ୍ୟ ମାୟାମୃଗମ ଦୈତ୍ୟ ଅନ୍ନଭାଗ ମାୟାମୃଗ ପଚାରି ଭଗବାନ ରାମଚନ୍ଦ୍ର ଯାଇଥିଲେ ମାୟାମୃଗ ଅନ୍ନଭାଗ ବନ୍ଦେ ମହାପୁରୁଷେ ଚରଣାରବିନ୍ଦ ମୁଁ ସେଇ ମହାପୁରୁଷଙ୍କର ଚରଣରେ ମୋର ବନ୍ଦନା କରୁଛି ତେଣୁ ଏହି ଶୋକଟି ଭଗବାନ ରାମଚନ୍ଦ୍ରଙ୍କ ପାଇଁ କରି ଦିଅ, ଭଗବାନ କୃଷ୍ଣଙ୍କ ପାଇଁ କରି ଦିଅ, ଏବଂ ମହାପ୍ରଭୁଙ୍କ ପାଇଁ ମଧ୍ୟ କରି ଦିଅ। ଗୋଟିଏ ଶ୍ଳୋକରେ ତିନି ଜଣଙ୍କର ଅବତାରଙ୍କ ପାଇଁ କୁହାଯାଇଛି। ଯେଉଁ ତୃତୀୟ ସୁରକ୍ଷିତ ରାଜଲକ୍ଷ୍ମୀ ବତିଶ ଚଉତିରିଶ ଏଗାର ପାଞ୍ଚ ଚଉତିରିଶ ତ୍ୟାଗ କରିଦେଲେ ସୁଦୃଷ୍ଟ ଯେ ଗୋଟେ ତ୍ୟାଗ କରିହେବ ନାହିଁ। ରାତି ପାଇଥିଲେ ମହାପ୍ରଭୁ ଭଗବାନ ରାମଚନ୍ଦ୍ର ରାତି ପାଇଲେ ରାଜା ହେଇଥାନ୍ତେ, କିନ୍ତୁ ତ୍ୟାଗ କରିଦେଲେ। ସେଭଳି ଭାବରେ ଚୈତନ୍ୟ ମହାପ୍ରଭୁ ତାଙ୍କର ସବୁ ରହିଛି, ତାଙ୍କର ଯେଉଁ ପତ୍ନୀ ଇତ୍ୟାଦି ଲକ୍ଷ୍ମୀ ତାଙ୍କୁ ତ୍ୟାଗ କରିଦେଲେ। ତ୍ରିତା ସୁଦୃଷ୍ଟ ରାଜଲକ୍ଷ୍ମୀ ଧର୍ମଶ୍ରୀ ରାଜ କାହିଁକି ଆର୍ଯ୍ୟବତସା ଆର୍ଯ୍ୟବତସା କ'ଣ ଭଗବାନ ରାମଚନ୍ଦ୍ରଙ୍କ କ୍ଷେତ୍ରରେ କ'ଣ ହେଉଛି ନା ଦଶରଥ ଯେଉଁ ପ୍ରତିଜ୍ଞା କରିଥିଲେ ସେ ପ୍ରତିଜ୍ଞା ପ୍ରତ୍ୟାଗ କରିବା ପାଇଁ ସେ ତ୍ୟାଗ କରିଦେଲେ। ବଣ ଚାଲିଲେ ମହାପ୍ରଭୁ ମହାପ୍ରଭୁଙ୍କର ସେଭଳି ଭାବରେ ବ୍ରାହ୍ମଣ ତାଙ୍କୁ ଅଭିଶାପ ଦେଇଥିଲେ, ତାଙ୍କ ପଇସା ଛିଣ୍ଡେଇକି ଅଭିଶାପ ଦେଇଥିବାର ତୁମର ସଂସାର ସୁଖ ନାଶ ହଉ, ଏ ଗୋଟେ ଭଗବାନଙ୍କ ଲୀଳା ଉଠେଇଥିଲା। ତେଣୁ ସେ ସେଇଟାକୁ ଗ୍ରହଣ କରି ସନ୍ନ୍ୟାସ ଗ୍ରହଣ କଲେ। ଭଗବାନ କୃଷ୍ଣଙ୍କ ମଧ୍ୟ ସେଇ କଥା ଆସିବ। ତେଣୁ ଏଇ ଶ୍ଳୋକଟିରେ ତିନି ଜଣ କଥା ରହିଛି, ଆଉ ତିନି ଜଣ ଟିକା କହିଛନ୍ତି କଥା। ତେଣୁ ମହାପ୍ରଭୁ ଆବଶ୍ୟକତା ନଥିଲା ସନ୍ନ୍ୟାସ ଗ୍ରହଣ କରିବା, କିନ୍ତୁ ସମଗ୍ର ମାନବ ସମାଜର କଲ୍ୟାଣ ପାଇଁ ସନ୍ନ୍ୟାସ ଗ୍ରହଣ କଲେ। ତେଣୁ ଏଇଭଳି ଭାବରେ ଆମର ଏଇ ସୁଖ ଏବଂ ଦୁଃଖକୁ ସମାନ ଭାବରେ ଗ୍ରହଣ କରିବାର ଅଛି। ସୁଖରେ ବେଶୀ ଉତ୍ଫୁଲ୍ଲ ହେବା ନାହିଁ କି ଦୁଃଖରେ ବେଶୀ ବ୍ୟତିବ୍ୟସ୍ତ ହେବା ନାହିଁ। ସବୁକିଛି ଭଗବାନଙ୍କ ଇଚ୍ଛା ଅନୁସାରେ ଭାଗବତରେ ଦଶମ ସ୍କନ୍ଧରେ ଏଇ କଥା ଆମେ ଚାଲିଛି। ଚଉଦ ଅଧ୍ୟାୟରେ ବ୍ରହ୍ମା ସେଇଟା କହିବେ, ସେ ସବୁ କହିବେ, କ୍ଷମ ପ୍ରାର୍ଥନା ଯେଉଁ କରିବେ ସେ ସବୁ କହିବେ। ଏଇଟାକୁ ସବୁବେଳେ ଆମେ ଏଇଟାକୁ ଗ୍ରହଣ କରିବା କଥା, ସେ ଅନୁସାରେ ଜୀବନଯାପନ କରିବା କଥା। ଭଗବାନଙ୍କର କୃପା ସତ୍ୟଙ୍କୁଷମିତ୍ୟମାଣ ଭୁଞ୍ଜାନ ହୃଦ୍ଭାଗେ ଜୀବେ ମୁକ୍ତି କଲେ ସଦାଇଭା, ଜୀବନ ମୁକ୍ତି କଲେ ଆମକୁ ତ୍ୱାୟ ପର୍ବତେ ସେଥିମଧ୍ୟ ସେ କଥା କହିଛନ୍ତି ବ୍ରହ୍ମା। ଯେତେବେଳେ ଆମର କିଛି ଦୁଃଖ ଆସୁଛି ସେତେବେଳେ ଆମେ ସେଟା ଭାବିବା କ'ଣ ନା ଏଠି ଭଗବାନଙ୍କ କୃପା ସତ୍ୟାନୁକମ୍ପା ସୁଷମିତ୍ୟମାଣ। ଆମେ ଯେଉଁ ବିଭିନ୍ନ ପ୍ରକାର ବିପାକ କରିଛେ, ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରିଛେ, ତାର ଫଳରେ ଯେଉଁ ବିରାଟ ଦୁଃଖ ପାଇବା କଥା, ଏଇତ ଭଗବାନଙ୍କ ସ୍ୱର୍ଣ୍ଣରେ ଅଛେ। ତେଣୁ ସେ ଦୁଃଖରେ ଲାଭ ହୋଇ ଅଳ୍ପ ଦୁଃଖ ଆମେ ପାଇଲେ ଏଇଭଳି ଭାବରେ ଆମେ ଜୀବନ ଧାରଣ ଯଦି କରିବା କ'ଣ ସେ ଯେଉଁଠି କ'ଣ କହିଲି ଯେ ତତ୍ୟାନୁକମ୍ପା ସୁଚନିକମାଣ୍ୟାନ୍ୟ ଭଗବାନଙ୍କୁ କାୟମ ବାକ୍ୟ ଭଗବାନ ପ୍ରଣାମ କରି ଜୀବନ ଧାରଣ କରିବା ଯିବେ ଯେଉଁ ମୁକ୍ତି ପଦ ସଭ୍ୟତା। ଯେଉଁମାନେ ଏହି ଭାବରେ ଜୀବନ ଧାରଣ କରିବେ ସେମାନେ ମୁକ୍ତି ପଦରେ ଅଧିକାରୀ ହେଇଯିବେ, ଯାହାକି ଭଗବାନ କହୁଛନ୍ତି ସ୍ୱ ଅମୃତ ଦ୍ୱାରା କଳ୍ପରେ ସେମାନେ ମୁକ୍ତି ପାଇବା ପାଇଁ ଉପଯୁକ୍ତ ହେଇଯିବେ। ତେଣୁ ଆମକୁ ଏଇଟା ପ୍ରାକ୍ଟିସ୍ କରିବାକୁ ପଡ଼ିବ। ସୁଖ କଥା ଛାଡ଼ନ୍ତୁ, ଅନ୍ୟ ପ୍ରତି ଦୁଃଖରେ ଆମେ ଏତିକି କହିବା, ଦୁଃଖରେ ଆମେ ଯେତେ ଦୁଃଖ ଆସିଲେ ମଧ୍ୟ ଏଇଟା ଆମେ ଯେଉଁ ଆହୁରି ବଡ଼ ଦୁଃଖ ପାଇବା କଥା, ଗୋଟେ ଛୋଟ ଦୁଃଖରେ ଆମେ ଏଇଟା କଟିଦେଲୁ। ଲୋକ କହିବେ ଏଇଟା ଆମେ ଜାଣିଛୁ ତ ରାଜା ରାଜାଙ୍କ ଆଗକୁ କଟିଯାଇଥିଲା କ'ଣ କହିଲେ
ଭଗବାନ ଯାହା କହନ୍ତି ପାଣିର ମଙ୍ଗଳ
ହଁ ରାଜା ଆଗକୁ କଟିଯାଇଥିଲା କ'ଣ ସେଥିରେ କ'ଣ ହେଲା କ'ଣ ହେଲା
ମନ୍ତ୍ରୀକୁ ପଚାରିଲେ ତ ମନ୍ତ୍ରୀ କ'ଣ ହେଲା ହାତଟା କଟିଗଲା ଭଗବାନ ଯାହା କହନ୍ତି ପାଣିର ମଙ୍ଗଳ ମୋ ହାତଟା କଟିଗଲା ମୁଁ ମୋ ଦେହ ରଖିଗଲା ସମୟ ବେଦନା ଜାଣିବା କଥା କିନ୍ତୁ ଆପଣଙ୍କ ମୋ ହାତଟା ଇଏଟା
ଭଲ
କ'ଣ ଭଲଟା ଭଲ ହେଲା ହାତ କଟି ରଖି ପଡ଼ିଲା କେତେ କଷ୍ଟ ପାଇ ଆପଣଙ୍କର ବୋଲା କିଏ ମନ୍ତ୍ରୀ ହେବ ଆଉ ନେଇଯାଉ ଜଲ ଖାଇବା ବୋଲି ଆଉ ଥରେ ରାଜା ଯାଇଥିଲେ ଶିକାର କରିବା ପାଇଁ ବେଳକୁ ତାଙ୍କୁ ଜଣେ ଏଇ ଯେଉଁ କାପାଳିକ ବଳି କରିବା ପାଇଁ ତାଙ୍କୁ ରାଜା ଧରି
ଚାଲିବ
ବଳି ଦିଆ ହେଲା ବେଳକୁ ସବୁ ବଳି ଠିକ୍ ଠାକ୍ ହେଇଗଲା ପରେ ଆମକୁ କହିଲେ କଥା ବଳିଦେବା ଯେ ଆମର ନିଖୁଣ ଲୋକଟା ଦରକାର, କୌଣସି ପ୍ରକାର କ୍ଷମତା ନଥିବ ତାକୁ ତନକରି ଦେଖିଲା ପରେ ହାତରା କରିଦେ ଯାହା ନା ଏ ହାତଟା ତ କଟିଯାଇଛି ଆଉ ବଳି ଯୋଗ୍ୟ ନୁହଁ, ଆମକୁ ପୁଣି ଫେରେଇବେ ଫେରିଗଲେ ସିଏ ତାଙ୍କର ଚେତନା ଆସିଲା ଯେ ମୋତେ କହିଥିଲା ଭଗବାନ ଯାହା କହନ୍ତି ପାଣିରେ ଯଦି ମୋର ହାତଟା ଖଣ୍ଡିଆ ନଥିବ ମୁଁ ଆଜି ବଳି ପଡ଼ିଥାନ୍ତି ତାହେଲେ ମନ୍ତ୍ରୀ ଠିକ କଥା କରିଥାନ୍ତି, ତାହେଲେ ମନ୍ତ୍ରୀକୁ ନେଇ ଆସିଲେ ମନ୍ତ୍ରୀ କହିଲେ ଇଏ ମନ୍ତ୍ରୀ ମହାଶୟ ଆପଣ ମୁଁ ଯେତେ ରାଜା ହେଲା ମଧ୍ୟ ମୁଁ ଆପଣଙ୍କ ପ୍ରତି ଅନ୍ୟାୟ କରିଛି ତା ମଧ୍ୟ ଭଗବାନଙ୍କର ମୋ ପାଇଁ ମଧ୍ୟ ମନ୍ଦ ମଙ୍ଗଳ ହେଇଛି, ମୋର ହାତଟା କଟିଗଲା ମୋ ପାଇଁ ଭଗବାନ ପାଣିରେ ମଙ୍ଗଳ, ଆପଣ ଜେଲଖାନାରେ ରଖିଲେ ସେଟା କ'ଣ ଆପଣଙ୍କ ମଙ୍ଗଳ ହଁ ହଁ ତା ମୋର ମଙ୍ଗଳ, ଯଦି ମୁଁ ଜେଲଖାନାରେ ରହିଥାନ୍ତି ମୁଁ ଆପଣ ସେଠି ଯାଇଥାନ୍ତି, ଯେହେତୁ ଆପଣ କହିଲେ ମୁଁ ଯାଇଥାନ୍ତି, ଆପଣ ଖଣ୍ଡିଆ ହେଲା ବୋଲି ସିନା ମୁକୁଳି ପାଇଗଲେ ମୋର ତ କିଛି ନାହିଁ ମୁଁ ବଳି ପଡ଼ିଥାନ୍ତି,
ଭଗବାନ ବିଧାନ।